ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশু খ্রিস্টঙ্ বহুমূল্য নামের শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্তে আপনার স্বাগত করে আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার প্রশ্নর উত্তর আমি পঠাই সারি তা বোধহয় আপনার হস্তগত হয়ে সারি তবে আমার অনুরোধ আপনার এই কার্যক্রম ନିଜେ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଶୁଣାଇବାରେ ସାହାଯ୍ୟ କରନ୍ତୁ ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ତାହେଲେ ଏହି ସୁଯୋଗରେ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମରେ ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ। ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ, ତୁମର ଆଶୀର୍ବାଦ ପାଇଁ, ତୁମର ଅନୁଗ୍ରହ ଦାନ ପାଇଁ, ତୁମର ମଙ୍ଗଳ ଦାନ ପାଇଁ। ହଁ ପ୍ରଭୁ, ଆଜି ମଧ୍ୟ ଆମେ ତୁମର ବାକ୍ୟ ମଧ୍ୟ ଦେଇ ତୁମର ସ୍ୱର ଶୁଣିବା ପାଇଁ ଆସିଅଛୁ। ପ୍ରତ୍ୟେକ ଶ୍ରୋତାମାନଙ୍କୁ ତୁମର ବାକ୍ୟ ମଧ୍ୟ ଦେଇ ତୁମେ ସାନ୍ତ୍ୱନା ଦିଅ, ଶାନ୍ତି ଦିଅ, ଆନନ୍ଦ ଦିଅ, ଭରସା ଦିଅ, ଏବଂ ପ୍ରଭୁ ତୁମର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ଅଧିକରୁ ଅଧିକ ତୁମ ନିକଟବର୍ତ୍ତୀ କରାଅ। ପ୍ରତ୍ୟେକଙ୍କୁ ଆଶୀର୍ବାଦ କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ ତାହାର ପ୍ରଥମ ପର୍ବର ଏକ ପଦରୁ ଆରମ୍ଭ କରି ପାଞ୍ଚ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଆମେ ପବିତ୍ର ବାଇବଲ ମଧ୍ୟରୁ ପୁରାତନ ନିୟମର ହିତୋପଦେଶ ପୁସ୍ତକଟିକୁ ଅଧ୍ୟୟନ କରିବା ପାଇଁ ଯାଉଅଛୁ। ଏହା ପବିତ୍ର ବାଇବଲର ପାଞ୍ଚଟି ପଦ୍ୟ ପୁସ୍ତକ ମଧ୍ୟରୁ ଗୋଟିଏ ପୁସ୍ତକ। ସେଗୁଡ଼ିକ ହେଉଛି ଆଇବ, ଗୀତସଂହିତା, ହିତୋପଦେଶ, ଉପଦେଶକ ଓ ପରମ ଗୀତ। ଏହି ପାଞ୍ଚଟି ଯାକ ପୁସ୍ତକ ଗୋଟିଏ ବିଭାଗ ମଧ୍ୟରେ ଆସନ୍ତି, ଯାହାକି ପଦ୍ୟ ବିଭାଗ, କାରଣ ଏହିସବୁ ଏଭ୍ରି କବିତା ପରି ଲେଖାଯାଇଅଛି। ତେବେ ଏହି ପୁସ୍ତକର ଲେଖକ ହେଉଛନ୍ତି ଜ୍ଞାନୀ ରାଜା ସଲୋମନ। ସଲୋମନ ଏହି ପଦ୍ୟ ବିଭାଗ ମଧ୍ୟରୁ ପ୍ରାୟ ତିନୋଟି ପୁସ୍ତକ ଲେଖିଅଛନ୍ତି, ଯାହାକି ହିତୋପଦେଶ, ଉପଦେଶକ ଓ ପରମ ଗୀତ। ତେବେ ଏହି ପୁସ୍ତକରେ ଲିପିବଦ୍ଧ ହୋଇଥିବା ହିତୋପଦେଶଗୁଡ଼ିକ ଯଦିଓ ଶୃଙ୍ଖଳିତ ଭାବେ ଓ କ୍ରମାନୁଯାୟୀ ଲିପିବଦ୍ଧ ହୋଇନଥିବା ପରି ବୋଧ ହୁଏ, ମାତ୍ର ଏହା ସେ ପ୍ରକାର ନୁହେଁ। ଏହା ଏକ କାହାଣୀ ପ୍ରକାଶ କରେ, ଯାହାକି ଆମେ ଏହି ପୁସ୍ତକଟିକୁ ଅଧ୍ୟୟନ କରିବା ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବା। ଏହା ଏକ ପୁସ୍ତକ ଯାହାକି ଅର୍ଥ ପ୍ରକାଶ କରେ, ଓ ଏହାର ଏକ ଶୃଙ୍ଖଳିତ ଆୟୋଜନ ଅଛି ଓ ଏକ ସଂଗଠନ ଅଛି। ସଲୋମନ ତାହାଙ୍କର ନିଜର ଶିକ୍ଷା ବିଷୟ ନେଇ କିଛି କହିବାକୁ ଅଛି, ଯାହାକି ଉପଦେଶକ ବାର ପର୍ବର ନଅ ପଦରେ ଲେଖା ଅଛି। ଆହୁରି ଉପଦେଶକ ଜ୍ଞାନବାନ ହେବାରୁ ଲୋକମାନଙ୍କୁ ନିତ୍ୟ ଜ୍ଞାନ ଶିକ୍ଷା ଦେଲା, ପୁଣି ସେ ବିବେଚନା ଓ ଅନୁସନ୍ଧାନ କରି ଅନେକ ହିତୋପଦେଶ ବିନ୍ୟାସ କଲା। ତେବେ ଏହି ପୁସ୍ତକରେ ଲିପିବଦ୍ଧ ହୋଇଥିବା ହିତୋପଦେଶ ଆମ ସମସ୍ତଙ୍କ ନିମନ୍ତେ ପ୍ରଯୁଜ୍ୟ। ଏହି ପୁସ୍ତକରେ ଏକ ଚମତ୍କାର ବିଷୟ ଲକ୍ଷ୍ୟ କରିବେ ଯେ ପବିତ୍ର ବାଇବଲ ମଧ୍ୟରେ ଥିବା ପ୍ରତ୍ୟେକ ଚରିତ୍ରର ଏକ ସମ୍ୟକ ରେଖାଚିତ୍ର ପ୍ରଦାନ କରାଯାଇଅଛି। ତେଣୁ ମୋର ବିଶ୍ୱାସ, ଆମେ ଏହି ପୁସ୍ତକ ମଧ୍ୟରୁ ଅନେକ କିଛି ନୀତିବଚନ ଶିକ୍ଷା କରିବାକୁ ପାରିବା, ଯାହାକି ଆମମାନଙ୍କ ଜୀବନର ପ୍ରତ୍ୟେକ ପରିସ୍ଥିତି ଘଟଣା ନିମନ୍ତେ ବିଶେଷ ପ୍ରଯୁଜ୍ୟ ଓ ସହାୟକ ହେବ। ବର୍ତ୍ତମାନ ଆମେ ଏହି ହିତୋପଦେଶ ପୁସ୍ତକର ପ୍ରଥମ ପର୍ବଟିକୁ ଅଧ୍ୟୟନ କରିବାକୁ ଯିବା। ଏହି ପୁସ୍ତକଟି ବିଶେଷତଃ ଯୁବକ ଓ ଯୁବତୀମାନଙ୍କୁ ଲକ୍ଷ୍ୟ କରି ଉଲ୍ଲେଖ ହୋଇଅଛି। ଯୁବକମାନଙ୍କ ନିମନ୍ତେ ଏହାର ଏକ ବିଶେଷ ସମ୍ବାଦ ରହିଅଛି, କାରଣ ବର୍ତ୍ତମାନର ଯୁବକ ଯୁବତୀମାନଙ୍କ ମନରେ ଉଠୁଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଏହି ପୁସ୍ତକ ହିଁ ଦେଇପାରେ। ଏହି ପୁସ୍ତକଟି ଏକ ପ୍ରକାର ଅନିଶ୍ଚିତଜନକ ବିଷୟ ନୁହେଁ, ମାତ୍ର ଏହାର ଏକ ନିର୍ଦ୍ଦିଷ୍ଟ ସମ୍ବାଦ ରହିଅଛି। ତେବେ ଦେଖନ୍ତୁ, ହିତୋପଦେଶ ପ୍ରଥମ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଦାଉଦଙ୍କ ପୁତ୍ର ଇସ୍ରାଏଲ୍ର ରାଜା ସଲୋମନଙ୍କ ହିତୋପଦେଶ। ଏହା ପ୍ରକୃତରେ ପ୍ରକାଶ କରେ ଯେ ରାଜା ସଲୋମନ ଏହି ପୁସ୍ତକର ଲେଖକ। ପ୍ରକୃତରେ ସଲୋମନ ଅନ୍ୟାନ୍ୟ ସୂତ୍ରରୁ ଅନେକ ହିତୋପଦେଶ ସଂଗ୍ରହ କରି ଏକତ୍ର କରିଥିଲେ। ସେ ସମସ୍ତ ବିଷୟବସ୍ତୁର ସମ୍ପାଦକ ଥିଲେ ଓ କେତେକର ଲେଖକ ଥିଲେ। ଆହୁରି ମଧ୍ୟ ଆମେ ଜାଣୁ ଯେ ଏହି ପୁସ୍ତକରେ ଯେତେକ ଉପଦେଶ ସ୍ଥାନ ପାଇଅଛି, ଏହାଠାରୁ ଅଧିକ କିଛି ସେ ଲେଖିଛନ୍ତି। ତେବେ ଏହି ପୁସ୍ତକର ପ୍ରଥମ ଭାଗରେ ଆମେ ଜ୍ଞାନ ଓ ମୂର୍ଖତା ମଧ୍ୟରେ ଏକ ପାର୍ଥକ୍ୟତା ଦର୍ଶାଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା। ଏହା ପ୍ରଥମ ପର୍ବଠାରୁ ନଅ ପର୍ବ ମଧ୍ୟରେ ପ୍ରକାଶ କରାଯାଇଛି। ପ୍ରଥମେ ଆମେ ଦେଖିବା, ବାଳକ ଗୃହ ମଧ୍ୟରୁ ତାହାର ଜୀବନଯାତ୍ରା ଆରମ୍ଭ କରେ। ଯେତେବେଳେ ବାଳକ ଜୀବନଯାତ୍ରା ଆରମ୍ଭ କରେ, ଏହି ସମସ୍ତ ଶିକ୍ଷା ଈଶ୍ୱର ତାହାକୁ ପ୍ରଦାନ କରନ୍ତି। ପ୍ରଥମ ପର୍ବର ଦୁଇ ପଦରୁ ଚାରି ପଦ ମଧ୍ୟରେ ଏହିପରି ଲେଖା ଅଛି, ଜ୍ଞାନ ଓ ଉପଦେଶ ବୁଝିବାକୁ, ଜ୍ଞାନଜନକ ବାକ୍ୟ ବିବେଚନା କରିବାକୁ, ସୁଆଚରଣ, ସାଧୁତା ଓ ସୁବିବେଚନା ଏବଂ ନ୍ୟାୟ ବିଷୟରେ ଉପଦେଶ ଗ୍ରହଣ କରିବାକୁ, ସରଳ ଲୋକଙ୍କୁ ସତର୍କତା ଓ ଯୁବା ଲୋକଙ୍କୁ ବିଦ୍ୟା ଓ ପରିଣାମଦର୍ଶିତା ଦେବାକୁ। ଲେଖା ଅଛି ଜ୍ଞାନ ଓ ଉପଦେଶ ବୁଝିବାକୁ। ଜ୍ଞାନ କ'ଣ? ଏହାର ଅର୍ଥ ହେଉଛି ବୁଦ୍ଧିକୁ ଠିକ୍ ଭାବେ ବ୍ୟବହାର କରିବା। ଆଜି ଅନେକ ବୁଦ୍ଧିମାନ ଲୋକ ଅଛନ୍ତି, ମାତ୍ର ସେମାନଙ୍କର ଜ୍ଞାନର ଅଭାବ, ଯେହେତୁ ସେମାନେ ନିଜର ବୁଦ୍ଧିକୁ ଠିକ୍ ଭାବେ ବ୍ୟବହାର କରିପାରନ୍ତି ନାହିଁ। ଏଠାରେ ମୁଁ ଆଉ କିଛି ଯୋଗ କରିବାକୁ ଚାହେଁ। ପୁରାତନ ନିୟମରେ ଜ୍ଞାନର ଅର୍ଥ ହେଉଛି ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ। ପ୍ରଥମ କରନ୍ଥୀୟ ପ୍ରଥମ ପର୍ବର 30 ପଦରେ ଲେଖା ଅଛି, କିନ୍ତୁ ତାହାଙ୍କ ହେତୁ ତୁମେମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛ। ସେ ଈଶ୍ୱରଙ୍କଠାରୁ ଆମମାନଙ୍କ ନିମନ୍ତେ ଜ୍ଞାନ ଅର୍ଥାତ୍ ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ୱରୂପ ହୋଇଅଛନ୍ତି। ଖ୍ରୀଷ୍ଟ ଆଜି ବିଶ୍ୱାସୀମାନଙ୍କ ନିମନ୍ତେ ଜ୍ଞାନ ସ୍ୱରୂପ। ଖ୍ରୀଷ୍ଟଙ୍କୁ ଜାଣିବାର ଅର୍ଥ ଜ୍ଞାନକୁ ଜାଣିବା। ପାଉଲ କହନ୍ତି, ମୁଁ ଯେପରି ତାହାଙ୍କୁ ଜାଣିପାରେ। ଆଜି ଆମମାନଙ୍କର ମଧ୍ୟ ସେହି ଲକ୍ଷ୍ୟ ହେବା ଉଚିତ ଯେପରି ଆମେ ଖ୍ରୀଷ୍ଟଙ୍କୁ ଜାଣିବା। ତେଣୁକରି ଜ୍ଞାନ ହେଉଛି ଖ୍ରୀଷ୍ଟ। ଖ୍ରୀଷ୍ଟଙ୍କୁ ଜାଣିବା ଅର୍ଥ ଜ୍ଞାନକୁ ଜାଣିବା ବା ଜ୍ଞାନପ୍ରାପ୍ତ ହେବା। ପ୍ରିୟ ବନ୍ଧୁ, ଆପଣ ଜଣେ ଅତି ବିଦ୍ୱାନ ନ ହୋଇପାରନ୍ତି, ମାତ୍ର ଆପଣ ଯେତେବେଳେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରନ୍ତି ଓ ତାହାଙ୍କୁ ଭଲ ଭାବେ ଜାଣିବାକୁ ପାରନ୍ତି, ସେତେବେଳେ ଆପଣ ପ୍ରକୃତିରେ ଜ୍ଞାନପ୍ରାପ୍ତ ହୁଅନ୍ତି। ଆପଣ ପ୍ରଭୁଙ୍କ ଦୃଷ୍ଟିରେ ଜ୍ଞାନୀ ବୋଲି ପରିଚିତ ହୁଅନ୍ତି। ସେତେବେଳେ ଆପଣଙ୍କର ଜ୍ଞାନ ଉଦୟ ହୁଏ। ଆସନ୍ତୁ ଏହାପରେ ଉପଦେଶ ଶବ୍ଦ ମଧ୍ୟକୁ ଯିବା। ହିତୋପଦେଶ ପୁସ୍ତକରେ ଏହି ଶବ୍ଦଟି 26 ଥର ପରିଲକ୍ଷିତ ହୁଏ। ବେଳେବେଳେ ସେହି ଏକା ଏଭ୍ରି ଶବ୍ଦ ଶାସ୍ତି ବୋଲି ଅନୁବାଦ କରାଯାଏ। ବର୍ତ୍ତମାନ ତାହା ହିଁ ହେଉଛି ଏକ ଚମତ୍କାର ବିଷୟ। ଏହାର ଏକ ଉଦାହରଣ ମୁଁ ଏଠାରେ ଦେଉଅଛି। ହିତୋପଦେଶ 13 ପର୍ବର 24 ପଦରେ ଲେଖା ଅଛି, ଯେ ବାଡ଼ି ବ୍ୟବହାର କରିବାକୁ ତ୍ରୁଟି କରେ ସେ ଆପଣା ପୁତ୍ରକୁ ଘୃଣା କରେ, ପୁଣି ଯିଏ ତାହାକୁ ପ୍ରେମ କରେ ସେ ଯଥାକାଳରେ ଶାସ୍ତି ଦିଏ। ଏଠାରେ ଶାସ୍ତି ଦେବାର ଅର୍ଥ ହେଉଛି ଉପଦେଶ ଦେବା। ତେଣୁକରି ଉପଦେଶ ଦେବାର ଅର୍ଥ ହେଉଛି ଆପଣ ଶୃଙ୍ଖଳାର ସହିତ ଶିକ୍ଷା ଦିଅନ୍ତି। ତାହା ହିଁ ହେଉଛି ଏକ ସତ୍ୟ ଯାହାକି ଆଜି ପରିଲକ୍ଷିତ ହୁଏ ନାହିଁ। ଆଜି ଆମର ସମସାମୟିକ ସମାଜ ପ୍ରକୃତିରେ ଈଶ୍ୱରଙ୍କ ବାକ୍ୟର ବିରୁଦ୍ଧରେ ଯାଆନ୍ତି। ଉଦାହରଣ ସ୍ୱରୂପ, ଆଇନ ଭଙ୍ଗକାରୀ ବ୍ୟକ୍ତିମାନଙ୍କୁ ଶୃଙ୍ଖଳିତ କରିବା ନିମନ୍ତେ ଓ ସୁଧାରିବା ନିମନ୍ତେ ସେମାନଙ୍କୁ କାରାଗାରରେ ବନ୍ଦୀ କରାଯାଏ, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଅପରାଧୀମାନଙ୍କ ସହିତ ସେହିପରି ବ୍ୟବହାର କରିବା ଈଶ୍ୱରଙ୍କ ଅଭିମତ ନଥିଲା। ଅଭିମତ ଥିଲା ସେମାନଙ୍କର ବିଚାର କରିବା ଓ ସେମାନଙ୍କୁ ଦଣ୍ଡ ଦେବା, ଆଉ ଅନ୍ୟ କୌଣସି କାରଣ ଦିଆଯାଇ ନାହିଁ। ଅପରପକ୍ଷରେ ଆପଣ ଯେତେବେଳେ ଆପଣଙ୍କ ପୁତ୍ର ସହିତ ବ୍ୟବହାର କରୁଅଛନ୍ତି, ସେତେବେଳେ ଆପଣ ତାହାକୁ ଶୃଙ୍ଖଳିତ କରନ୍ତି, କାରଣ ତାହା ହେଉଛି ତାହାକୁ ଉପଦେଶ ଦେବାର ଏକ ଅଂଶ। ଆପଣ ତାହାକୁ ଶାସ୍ତି ଦେବାକୁ ଅଛି, ଆପଣ ତାହାକୁ ଶୃଙ୍ଖଳିତ କରି ଶିକ୍ଷା ଦେବାକୁ ଅଛି। ଆପଣଙ୍କର ଇଚ୍ଛା ନୁହେଁ ତାହାକୁ ଦଣ୍ଡ ଦେବା। ଆମେ ପ୍ରାୟ ଅନେକ ଥର ଏହିପରି ଶୁଣୁ, ସେହି ପୁଅ ଦଣ୍ଡ ପାଇବା ଉଚିତ, କିନ୍ତୁ ନୁହେଁ। ଛୋଟ ପୁଅକୁ ସେପରି ଭାବେ ଦଣ୍ଡ ଦେଇ ନିଜ ବଶକୁ ଆଣିବା ତହିଁର ଅଭିପ୍ରତ ନୁହେଁ। ମୁଁ ଆଶା କରେ ଆପଣ ତାହାକୁ ସେହିପରି ଭାବେ ଦଣ୍ଡ ଦିଅନ୍ତି, କିନ୍ତୁ ଆପଣ କାହିଁକି ସେପରି କରନ୍ତି? କ'ଣ ତାହାକୁ ଦଣ୍ଡ ଦେବା ପାଇଁ ନୁହେଁ, ମାତ୍ର ଶୃଙ୍ଖଳିତ କରି ତାହାକୁ ଶିକ୍ଷା ଦେବା ପାଇଁ। ଆଜି ଆମମାନଙ୍କର ଉଦ୍ଦେଶ୍ୟ ସବୁ ଗୋଳିଆମିଶା ହୋଇଯାଇଅଛି। ଆମେ ଅପରାଧୀମାନଙ୍କୁ ଶୃଙ୍ଖଳିତ କରୁ ଓ ଆମର ପିଲାମାନଙ୍କୁ ଦଣ୍ଡ ଦେଉ। ତେଣୁକରି ଆମକୁ ଈଶ୍ୱରଙ୍କ ଅଭିମତ ମଧ୍ୟକୁ ଫେରିଯିବାକୁ ଅଛି। ଜଣେ ବ୍ୟକ୍ତି ଜଣେ ପିତାଙ୍କୁ ପଚାରିଲେ, ଆପଣ କ'ଣ ଆପଣଙ୍କର ପିଲାମାନଙ୍କୁ ମାରନ୍ତି? ପିତା ଉତ୍ତର ଦେଲେ, କେବଳ ଆତ୍ମପ୍ରତିରକ୍ଷାରେ, ଆଉ ତାହା ହିଁ ଠିକ୍ ବର୍ତ୍ତମାନ ଘଟୁଅଛି। ପିଲାମାନେ ପିତାମାତାଙ୍କୁ ଶୃଙ୍ଖଳିତ କରନ୍ତି ଓ କ'ଣ କରିବାକୁ ହେବ ସେମାନଙ୍କୁ କହନ୍ତି, ମାତ୍ର ସେମାନେ ପିତାମାତାଙ୍କର ଉପଦେଶ ଶୁଣିବାକୁ ବା ମାନିବାକୁ ପ୍ରସ୍ତୁତ ନୁହନ୍ତି। ତେଣୁକରି ପିତାମାତାମାନେ ଏଥିପ୍ରତି ବିଶେଷ ସଚେତନ ହେବା ଉଚିତ ଓ ସେମାନଙ୍କର ପିଲାମାନଙ୍କୁ ଶୃଙ୍ଖଳିତ କରିବା ଉଚିତ, ଯେପରି ଭବିଷ୍ୟତରେ ସେମାନେ ଏକ ସୁନାଗରିକ ହୋଇପାରନ୍ତି। ଉପଦେଶ ହେଉଛି ଶୃଙ୍ଖଳା ଦ୍ୱାରା ଶିକ୍ଷା ଦେବା। ଆମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ଈଶ୍ୱର ସେହି ପ୍ରକାରେ ଶିକ୍ଷା ଦେବାରେ ଅତି ଚମତ୍କାର ଅଟନ୍ତି। ମୁଁ ମଧ୍ୟ ତାହାଙ୍କ ଦ୍ୱାରା ଅନେକ ଶିକ୍ଷା ପ୍ରାପ୍ତ ହୋଇଅଛି ଓ ସେ ମୋ ଜୀବନକୁ ଶୃଙ୍ଖଳିତ କରିଅଛନ୍ତି। ସେହି ଶିକ୍ଷା ସମସ୍ତ ଅତ୍ୟନ୍ତ ହୃଦୟସ୍ପର୍ଶୀ। ସେହିପରି ଜ୍ଞାନଜନକ ବାକ୍ୟ ବିବେଚନା କରିବାକୁ ଅର୍ଥାତ୍ ବିଚାର ବୁଦ୍ଧି ପ୍ରୟୋଗ କରିବାକୁ ଯାହାକି ଈଶ୍ୱର ଆମମାନଙ୍କଠାରୁ ଅପେକ୍ଷା କରନ୍ତି, ଏଥିସହିତ ସୁଆଚରଣ, ସାଧୁତା, ସୁବିବେଚନା ଓ ନ୍ୟାୟ ବିଷୟରେ ଉପଦେଶ ଗ୍ରହଣ କରିବାକୁ, ସରଳ ଲୋକଙ୍କୁ ସତର୍କତା ଓ ଯୁବା ଲୋକଙ୍କୁ ବିଦ୍ୟା ଓ ପରିଣାମଦର୍ଶିତା ଦେବାକୁ। ଏହି ସମସ୍ତ ବିଷୟ ଈଶ୍ୱର ଆମମାନଙ୍କ ଜୀବନରୁ ଅପେକ୍ଷା କରନ୍ତି। ଆଉ ଏହି ହିତୋପଦେଶ ପୁସ୍ତକ ସେହି ସମସ୍ତ ବିଷୟ ଆମମାନଙ୍କ ଜୀବନରେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଦେଖିବା ନିମନ୍ତେ ଆମମାନଙ୍କୁ ସାହାଯ୍ୟ କରିବ। ତେବେ ତିନି ପଦରେ ଆମେ ସାଧୁତା ଶବ୍ଦଟି ଲକ୍ଷ୍ୟ କରିବାକୁ ପାରୁ। ସାଧୁତା ହେଉଛି ଧାର୍ମିକତା, ଆଉ ଏହାର ଅର୍ଥ ହେଉଛି ଉତ୍ତମ ଆଚରଣ। ଆଉ ଏହି ଉତ୍ତମତା କ'ଣ? ଏହା ହେଉଛି ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମତା, ଅର୍ଥାତ୍ ଈଶ୍ୱର ଯାହାକୁ ଉତ୍ତମ କହନ୍ତି ତାହା ହିଁ ଉତ୍ତମ। ଯାହା ଉତ୍ତମ କେବଳ ତାହା ହିଁ ସେ ସାଧନ କରନ୍ତି। ମୁଁ ସୂର୍ଯ୍ୟ ଉଦୟ କରାଇପାରିବି ନାହିଁ କି ଅସ୍ତ କରାଇପାରିବି ନାହିଁ, କେବଳ ଈଶ୍ୱର ଏହି ବିଶ୍ୱକୁ ନିୟନ୍ତ୍ରଣ କରୁଅଛନ୍ତି। ସେ ଅନ୍ଧକାର କରାନ୍ତି ଓ ଆଲୋକ ଦିଅନ୍ତି। ଈଶ୍ୱର ହେଉଛନ୍ତି ଜଣେ ଯେ କି ଉତ୍ତମ କ'ଣ ବା ଠିକ୍ କ'ଣ ବା ଭୁଲ କ'ଣ ତାହା ସେ ଘୋଷଣା କରନ୍ତି। ଭୁଲ କ'ଣ ତାହା ସେ ଘୋଷଣା କରନ୍ତି ଓ ଠିକ୍ କ'ଣ ତାହା ସେ ଘୋଷଣା କରନ୍ତି। ତେଣୁ ଆପଣ ପଚାରିପାରନ୍ତି, ଏହା କରିବା ବା ତାହା କରିବା କ'ଣ ଠିକ୍? ଯଦି ଈଶ୍ୱର କହନ୍ତି ଏହା ଠିକ୍ ଅଛି ତାହେଲେ ଏହା ଠିକ୍। କିମ୍ବା ଆପଣ ପଚାରିପାରନ୍ତି ଏହା କ'ଣ ଭୁଲ? ତେବେ ଏହା ଯଦି ଭୁଲ ବୋଲି ଈଶ୍ୱର କହନ୍ତି ତାହେଲେ ଏହା ଭୁଲ। କିନ୍ତୁ ଦୁଃଖର ବିଷୟ, ଆଜି ଏହି ପ୍ରକାର ଚିନ୍ତାଧାରା ବିସ୍ତାର ଲାଭ କରିଅଛି ଯେ ଅଧିକାଂଶ ଲୋକେ ଯାହା କରନ୍ତି ତାହା ସର୍ବସମ୍ମତ ହୋଇଯାଏ ଓ ଏହାକୁ ସମସ୍ତେ ଗ୍ରହଣ କରିନିଅନ୍ତି। ସେହି କାରଣରୁ ଆଜି ଅନେକ ଅସାଧୁତା ଓ ଅନୈତିକତା ପରିଲକ୍ଷିତ ହୁଏ। ଭୁଲ ଓ ଠିକ୍ ମଧ୍ୟରେ, ନ୍ୟାୟ ଓ ଅନ୍ୟାୟ ମଧ୍ୟରେ କୌଣସି ପାର୍ଥକ୍ୟତା ଲକ୍ଷ୍ୟ କରାଯାଏ ନାହିଁ। ମାତ୍ର ଈଶ୍ୱର କହନ୍ତି ସେମାନେ ସମାନ ନୁହନ୍ତି। ଯେପରି ଆଲୋକ ଓ ଅନ୍ଧକାର ମଧ୍ୟରେ ପାର୍ଥକ୍ୟତା ରହିଅଛି, ସେହିପରି ଭୁଲ ଓ ଠିକ୍ ମଧ୍ୟରେ ବା ଉତ୍ତମ ଓ ମନ୍ଦତା ମଧ୍ୟରେ ପାର୍ଥକ୍ୟତା ରହିଅଛି। ଏହାପରେ ଆମେ ସୁବିବେଚନା ଶବ୍ଦଟିକୁ ଲକ୍ଷ୍ୟ କରିବାକୁ ପାରୁ। ସୁବିବେଚନାର ଅର୍ଥ ଆପଣଙ୍କୁ ଓ ମୋତେ ଉତ୍ତମ ବିବେଚନା କରିବାକୁ ଅଛି। ଏହା ଏକ ନିଷ୍ପତ୍ତି ନେବା ପରି ସମାନ। ବିଶ୍ୱାସୀମାନେ ସେମାନଙ୍କର ଜୀବନରେ ବିଭିନ୍ନ ଅଙ୍କାବଙ୍କା ପଥ ଦେଇ ଆସନ୍ତି, ତେଣୁକରି ସେମାନେ କେଉଁ ପଥରେ ଗମନ କରିବେ ତାହା ସେମାନଙ୍କୁ ସ୍ଥିର କରିବାକୁ ଅଛି। ଏହାପରେ ଆମେ ନ୍ୟାୟ ଶବ୍ଦଟିକୁ ଲକ୍ଷ୍ୟ କରିବାକୁ ପାରୁ। ଏହା ଆଚରଣ ଅପେକ୍ଷା ନିୟମକୁ ଦର୍ଶାଏ। ଈଶ୍ୱରଙ୍କର ସନ୍ତାନକୁ ନୀତି ନିୟମର ଅଧୀନରେ ରଖାଯାଇ ନାହିଁ, ମାତ୍ର ଆମମାନଙ୍କୁ ଏକ ମହାନ ନିୟମ ପ୍ରଦାନ କରାଯାଇଅଛି ଯାହାକି ଆମମାନଙ୍କୁ ପରିଚାଳିତ କରିବା ଉଚିତ। ଉଦାହରଣ ସ୍ୱରୂପ ରୋମିଓ 14 ପର୍ବର 22 ପଦ ଏକ ମହାନ ନିୟମ ପ୍ରଦାନ କରେ। ଲେଖା ଅଛି, ଯେ ଯାହା ପରୀକ୍ଷା ସିଦ୍ଧ ବୋଲି ବିବେଚନା କରେ, ସେ ଯଦି ସେଥିରେ ଆପଣାକୁ ଦୋଷୀ ନ କରେ ତେବେ ସେ ଧନ୍ୟ। ଖ୍ରୀଷ୍ଟ ବିଶ୍ୱାସୀ ଯାହା କରେ ତହି ନିମନ୍ତେ ତାହାର ଆଗ୍ରହ ରହିବା ଉଚିତ। ଲୋକମାନେ କହନ୍ତି, ମୁଁ ଜାଣେ ନା ମୁଁ ଏହା କରିବି କି ନାହିଁ। କିନ୍ତୁ ପ୍ରିୟ ବନ୍ଧୁ, ନିୟମଟି ହେଉଛି ଯେ ଆପଣ ଯଦି ଆଗ୍ରହ ବା ଉତ୍ସାହର ସହିତ ତହିଁ ମଧ୍ୟକୁ ପ୍ରବେଶ କରିପାରୁ ନାହାନ୍ତି ତାହେଲେ ଆପଣ ତାହା କରିବା ଆଦୌ ଉଚିତ ନୁହେଁ। ଆମେ ଯାହା କିଛି କରୁ ଆମେ ତାହାକୁ ଆଗ୍ରହ, ଉତ୍କଣ୍ଠା ତଥା ଆନନ୍ଦର ସହିତ କରିବା ଉଚିତ। ଆମେମାନେ ମନ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ଭାବି ନେବା ଉଚିତ ଯେ ଆମେମାନେ ଯାହା କରିବାକୁ ଯାଉଅଛୁ ତାହା କରିବା ଯଥାର୍ଥ ତଥା ଯୁକ୍ତିଯୁକ୍ତ। କିନ୍ତୁ ଆମେମାନେ ତାହା କରିସାରିବା ପରେ ମନ ମଧ୍ୟରେ ଅନୁଶୋଚନା କରିବା ଉଚିତ ନୁହେଁ। ଆପଣ ଯଦି ପଛକୁ ଫେରି ଚାହିଁ କହନ୍ତି ଯେ ଓହ୍, ମୁଁ ତାହା ନ କରିଥିଲେ ଭଲ ହୋଇଥାନ୍ତା, ତାହେଲେ ଏହା ଆପଣ କରିବା ଭୁଲ। ଏପରି କରିବାଟା ଆପଣଙ୍କ ନିମନ୍ତେ ଭୁଲ ଥିଲା। ପ୍ରଶ୍ନବାଚୀ ଘଟଣାରେ ଯେଉଁ ବିଷୟ ନେଇ ଈଶ୍ୱରଙ୍କ ବାକ୍ୟ ନୀରବ ରହେ, ସେହି କ୍ଷେତ୍ରରେ ଏହା ହେଉଛି ଏକ ମହାନ ନିୟମ ଯାହାକି ଆପଣଙ୍କୁ ଆପଣଙ୍କର ଆଚରଣରେ ନିୟନ୍ତ୍ରଣ କରିବ। ଆପଣ ଯଦି ପଛକୁ ଫେରି ଚାହିଁ ଗତକାଲି ଆପଣ କ'ଣ କରିଅଛନ୍ତି ଓ କହନ୍ତି, ପ୍ରଭୁଙ୍କ ନାମର ପ୍ରଶଂସା ହେଉ, ଏହା ମୋ ପାଇଁ ଏକ ମହାନ ଦିନ ଥିଲା, ତାହେଲେ ଆପଣ ଜାଣନ୍ତି ଯେ ଆପଣ ଯାହା କରିଅଛନ୍ତି ତାହା କରିବା ଆପଣଙ୍କ ନିମନ୍ତେ ଠିକ୍ ଥିଲା। ଆଉ ଏକ ନିୟମ ହେଉଛି ଯେ ଆମ୍ଭେମାନେ ନିଜକୁ ନିଜେ ସନ୍ତୁଷ୍ଟ କରିବା ପରିବର୍ତ୍ତେ ଆମ୍ଭେମାନେ ପରସ୍ପରର ଦୋଷ ତ୍ରୁଟି ସହ୍ୟ କରିବା ଉଚିତ। ଆମେ ନିଜକୁ ନିଜେ ପଚାରିବା ଉଚିତ, ମୁଁ କ'ଣ ଏହି ବିଷୟ ମୋର ପ୍ରତିବାସୀର ଅଥବା ମୋର ଖ୍ରୀଷ୍ଟବିଶ୍ୱାସୀ ଭାଇର ବିରୁଦ୍ଧରେ କରୁଅଛି କି? ଏହି ସମସ୍ତ ଆଚରଣ କରିବା ନିମନ୍ତେ ଏକ ମହାନ ନିୟମ ଯାହାକି ଖ୍ରୀଷ୍ଟ ବିଶ୍ୱାସୀକୁ ପରିଚାଳିତ କରାଇବା ଉଚିତ। ଆହୁରି ଲେଖା ଅଛି ସରଳ ଲୋକଙ୍କୁ ସତର୍କତା ଦେବାକୁ। ଏହାର ଅର୍ଥ ହେଉଛି ଦୂରଦର୍ଶୀ ବା ବିଜ୍ଞ ଭାବରେ କାର୍ଯ୍ୟ କରିବା। ଏହାର ଅର୍ଥ ହେଉଛି ଆମେ ଯାହା କରୁ ତାହା ବୁଦ୍ଧିର ସହିତ କରିବା ଉଚିତ। ଈଶ୍ୱରଙ୍କର ଜଣେ ସନ୍ତାନ ମୂର୍ଖ ବା ନିର୍ବୋଧ ପରି କାର୍ଯ୍ୟ କରିବା ଉଚିତ ନୁହେଁ। ଏଠାରେ ଜଣେ ଦମ୍ପତିଙ୍କ ବିଷୟ ମୋର ମନେପଡ଼େ। ସେମାନେ ପ୍ରଭୁଙ୍କର ପ୍ରଚାର କାର୍ଯ୍ୟ କରିବା ନିମନ୍ତେ ଏକ ଦୁର୍ଗମ ଅଞ୍ଚଳକୁ ବାହାରିଲେ। ସେମାନେ କିଛି ଚିନ୍ତା ନ କରି ସେହି କାର୍ଯ୍ୟ ନିମନ୍ତେ ଆଖିବୁଜି ବାହାରିଗଲେ। କିନ୍ତୁ ସେମାନେ ଯିବା ପୂର୍ବରୁ ମୋର ଜଣେ ବନ୍ଧୁ ସେମାନଙ୍କୁ ସେ ସ୍ଥାନକୁ ଯିବା ନିମନ୍ତେ ମନା କଲେ, କାରଣ ସେ ଦେଖିଲେ ଯେ ସେମାନେ ସେଥିନିମନ୍ତେ ଯୋଗ୍ୟ ନୁହନ୍ତି। ତାପରେ ସେମାନେ ବିଫଳ ହୋଇ ଫେରିଆସିଲେ। ପ୍ରକୃତରେ ସେମାନେ ସେହି ସ୍ଥାନକୁ ଯାଇ ସେମାନଙ୍କ ଜୀବନକୁ ସଙ୍କଟାପନ୍ନ କଲେ। ସେମାନେ ସେତେଦୂର ଦୂରଦର୍ଶୀ ନଥିଲେ। ସେମାନେ ସେମାନଙ୍କର ସେହି ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଜ୍ଞାନର ସହିତ କାର୍ଯ୍ୟ କରିନଥିଲେ। ଆପଣଙ୍କର ମନେଥିବ ଯେ ପ୍ରଭୁ ଯୀଶୁ କହିଲେ, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପତ ପରି ଅହିଂସକ ହୁଅ, ଯାହାକି ମାଥିବୁ ଦଶ ପର୍ବର ଷୋହଳ ପଦରେ ଲେଖା ଅଛି। ଆହୁରି ଲେଖା ଅଛି ଯୁବା ଲୋକକୁ ବିଦ୍ୟା ଦେବା ନିମନ୍ତେ। ଏହି ବିଦ୍ୟାର ଅର୍ଥ ହେଉଛି ସୂଚନା, ତାହା ବ୍ୟବହାରଯୋଗ୍ୟ ଅଟେ। ତାହା ହିଁ ହେଉଛି ଏକ କାରଣ ଯେଉଁଥିପାଇଁ ବାଇବଲକୁ ହସ୍ତରେ ଧରିବା ଓ ଏହାକୁ ଅଧ୍ୟୟନ କରିବା ନିମନ୍ତେ ଶିକ୍ଷା କରିବା ଏକ ଉତ୍ତମ ବିଷୟ। ଆପଣ ଯଦି ଜାଣନ୍ତି ନାହିଁ ତାହେଲେ କେଉଁଠାରୁ ଖୋଜି ବାହାର କରିବାକୁ ହେବ ତାହା ଆପଣ ନିଶ୍ଚିତ ଭାବେ ଜାଣିବାକୁ ପାରିବେ। ଏହାପରେ ପରିଣାମଦର୍ଶିତା ଦେବାକୁ ବୋଲି ଯାହା ଲେଖା ଅଛି ତାହାର ଅର୍ଥ ହେଉଛି ଚିନ୍ତାଶୀଳତା। ଏହା ସାଧାରଣତଃ ଯୁବା ଓ ଯୁବତୀମାନଙ୍କ ନିମନ୍ତେ ଯେଉଁମାନେ ଚିନ୍ତାଶୂନ୍ୟ। ମୁଁ ଖୋଲାଖୋଲି ଭାବେ କହେ ଯେ ମୁଁ ଏକ ଚିନ୍ତାଶୂନ୍ୟ ଯୁବକ ଥିଲି ଓ ମୁଁ ସ୍ୱୀକାର କରେ ଯେ ମୁଁ ତଥାପି ସେହି ରାସ୍ତାରେ ଅଛି। ଜଣେ ଚିନ୍ତାଶୀଳ ଖ୍ରୀଷ୍ଟ ବିଶ୍ୱାସୀକୁ ପାଇବା ଅତି ଆନନ୍ଦର ବିଷୟ, ଯେ କି ସମସ୍ତ ବିଷୟକୁ ଭାବିଚିନ୍ତି କରେ। ଆଉ ଏହା ହେଉଛି ଏକ ବୈଶିଷ୍ଟ୍ୟତା ଯାହାକି ଆମେ ସମସ୍ତେ ତାହା ଧାରଣ କରିବା ଉଚିତ। ଏହି ହିତୋପଦେଶ ପୁସ୍ତକ ଏହି ସମସ୍ତ ଚମତ୍କାର ଗୁଣଗୁଡ଼ିକୁ ଆମ୍ଭମାନଙ୍କ ଜୀବନରେ କାର୍ଯ୍ୟକାରୀ କରାଇବାରେ ବିଶେଷ ସହାୟକ ହେବ। ଏହାପରେ ପ୍ରଥମ ପର୍ବର ପାଞ୍ଚ ଓ ଛଅ ପଦ ମଧ୍ୟରେ ଆମେ ଏକ ଆହ୍ୱାନର ବିଷୟକୁ ଲକ୍ଷ୍ୟ କରିବାକୁ ପାରିବା। ଦେଖନ୍ତୁ ଲେଖା ଅଛି, ଯେପରି ଜ୍ଞାନବାନ ଲୋକ ତାହା ଶୁଣି ପାଣ୍ଡିତ୍ୟରେ ବୃଦ୍ଧି ପାଇବ ଏବଂ ବୁଦ୍ଧିମାନ ଲୋକ ହିତଜନକ ପରାମର୍ଶ ପ୍ରାପ୍ତ ହେବ। ପୁଣି ଏକ ଉପଦେଶ କଥା ଓ ଏକ ରୂପକ କଥା ଏବଂ ପଣ୍ଡିତମାନଙ୍କର ବାକ୍ୟ ଓ ସେମାନଙ୍କର ଗୁଢ଼ ବଚନ ବୁଝିପାରିବ। ଦେଖନ୍ତୁ ପ୍ରକୃତରେ ଯେ ଜ୍ଞାନବାନ ସେ ଶୁଣିବାକୁ ଚେଷ୍ଟା କରିବ ଓ ସେ ଆପଣା ପାଣ୍ଡିତ୍ୟ ବଢ଼ାଇବ। ଲେଖା ଅଛି ବୁଦ୍ଧିମାନ ହିତଜନକ ପରାମର୍ଶ ପ୍ରାପ୍ତ ହେବ। ଏହା ହିଁ ହେଉଛି ଏହି ପୁସ୍ତକର ଏକ ଆହ୍ୱାନ, ଯେ ବୁଦ୍ଧିମାନ ଲୋକ ସେ ହିତଜନକ ପରାମର୍ଶ ଗ୍ରହଣ କରିବ, ସେ ତାହାର ଜ୍ଞାନକୁ ଠିକ୍ ଭାବରେ ବ୍ୟବହାର କରିବ। ସଲମନ କହନ୍ତି ଯେ ଆପଣ ଯଦି ଜଣେ ଜ୍ଞାନବାନ ଲୋକ ତାହେଲେ ଏହି ପୁସ୍ତକରେ ଯାହା କୁହାଯାଇଅଛି ତାହା ଆପଣ ଶୁଣିବେ, ଓ ଆପଣ ଯଦି ଜଣେ ବୁଦ୍ଧିମାନ ଲୋକ ତାହେଲେ ଆପଣ ସେହି ହିତଜନକ ପରାମର୍ଶକୁ ଗ୍ରହଣ କରି ତାହାକୁ କାର୍ଯ୍ୟକାରୀ କରାଇବେ। ସେତିକି ନୁହେଁ, ଆମମାନଙ୍କୁ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରି ତହିଁର ନିଗୁଢ଼ ତତ୍ତ୍ୱକୁ ଖୋଜି ବାହାର କରିବାକୁ ହେବ ଓ ତାହାକୁ ଭଲଭାବେ ବୁଝିବାକୁ ହେବ। ସେଥିପାଇଁ ଯୋହନ ପାଞ୍ଚ ପର୍ବର ଅଣଚାଳିଶ ପଦରେ ପ୍ରଭୁ ଯୀଶୁ ଏହିପରି କହନ୍ତି, ତୁମେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ, ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦେଉଅଛି। ପ୍ରଭୁ ଯୀଶୁ ଏଠାରେ କହନ୍ତି ନାହିଁ ଯେ ତୁମେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କର ନାହିଁ ବୋଲି, ମାତ୍ର ସେ କହନ୍ତି ତୁମେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କର। ତୁମେମାନେ ଯଦି ଭଲଭାବେ ଅନୁସନ୍ଧାନ କରିବ ତାହେଲେ ତୁମେମାନେ ମୋତେ ଜାଣିବାକୁ ପାରିବ। କାରଣ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦେଉଅଛି। ପ୍ରିୟ ବନ୍ଧୁ, ଆପଣ ବାଇବଲ ଅଧ୍ୟୟନ କରିପାରନ୍ତି, ମାତ୍ର ଆପଣ ଯଦି ଖ୍ରୀଷ୍ଟଙ୍କୁ ତହିଁରୁ ଖୋଜି ବାହାର କରିପାରିନାହାନ୍ତି, ତାହେଲେ ଆପଣ ସେହି ପୋତାଧନକୁ ଖୋଜି ବାହାର କରିପାରିନାହାନ୍ତି। ଆପଣ ସେହି ହୀରାକୁ ଖୋଜି ବାହାର କରିବା ନିମନ୍ତେ ସମର୍ଥ ହୋଇନାହାନ୍ତି। ପ୍ରିୟ ବନ୍ଧୁ, ଈଶ୍ୱର ସେହି ମହାନ ସତ୍ୟତାକୁ ତାହାଙ୍କର ଶାସ୍ତ୍ର ମଧ୍ୟରେ ରଖିଅଛନ୍ତି, ମାତ୍ର ଆପଣଙ୍କୁ ଓ ମୋତେ ତାହା ଖୋଜି ବାହାର କରିବାକୁ ହେବ। ଈଶ୍ୱରଙ୍କ ବାକ୍ୟ କେବଳ ପାଠ କରିଦେଲେ ଯଥେଷ୍ଟ ନୁହେଁ, ମାତ୍ର ତହିଁର ନିଗୁଢ଼ ସତ୍ୟକୁ ଖୋଜି ବାହାର କରିବାକୁ ହେବ, ଓ ସେହି ସତ୍ୟ ହେଉଛନ୍ତି ଖ୍ରୀଷ୍ଟ। ଆମେ ଯେତେବେଳେ ପ୍ରଭୁଙ୍କର ବାକ୍ୟ ଅଧ୍ୟୟନ କରୁ ବା ରେଡିଓ ମାଧ୍ୟମରେ ତାହା ଶୁଣୁ, ସେତେବେଳେ ଆମମାନଙ୍କର ମନ ମଧ୍ୟରେ କ'ଣ ଆସେ? ଆମମାନେ କ'ଣ ସେହି ବାକ୍ୟରେ ବିଶ୍ୱାସ କରୁ? ଆମମାନେ କ'ଣ ସେହି ବାକ୍ୟ ମଧ୍ୟରୁ ଖ୍ରୀଷ୍ଟଙ୍କୁ ଖୋଜି ବାହାର କରିବା ପାଇଁ ଚେଷ୍ଟା କରୁ? ସେହି ବାକ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ପ୍ରକାଶ କରେ କି ନାହିଁ, ସେ ବିଷୟରେ କ'ଣ କେବେ ଆମମାନେ ଅନୁସନ୍ଧାନ କରିଛୁ? ଈଶ୍ୱରଙ୍କ ବାକ୍ୟ କେବଳ ଶୁଣିଦେଲେ ଯଥେଷ୍ଟ ନୁହେଁ, ମାତ୍ର ଶୁଣିବା ସହିତ ତାକୁ ବିଶ୍ୱାସର ସହିତ ହୃଦୟରେ ଗ୍ରହଣ କରିବାକୁ ଅଛି, ଓ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ନିଜ ହୃଦୟ ମଧ୍ୟରେ ସ୍ଥାନ ଦେଇ ତାହାଙ୍କୁ ନିଜର ଜୀବନରେ ସାଥୀ କରିବାକୁ ଅଛି। ତାହେଲେ ଆମମାନେ ଜଗତରେ ଏକ ବିଜୟୀ ଜୀବନଯାପନ କରିବା ପାଇଁ ସମର୍ଥ ହୋଇପାରିବା, ଆମମାନଙ୍କ ଜୀବନରେ ପ୍ରକୃତ ଆମେ ଜ୍ଞାନ ଲାଭ କରିପାରିବା, ଆଉ ସେହି ପ୍ରଭୁ ଯୀଶୁ ଆମମାନଙ୍କର ସଙ୍ଗେ ସଙ୍ଗେ ରହି ଆମମାନଙ୍କୁ ସମସ୍ତ ବିଷୟରେ ସାହାଯ୍ୟ କରିବେ, ଏବଂ ଆମମାନେ ସମସ୍ତ ବିଷୟକୁ ବୁଦ୍ଧିର ସହିତ ସାଧନ କରିପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆମମାନେ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମମାନଙ୍କ ଜୀବନରେ ଗ୍ରହଣ କରି, ହୃଦୟରେ ଗ୍ରହଣ କରି, ତାହାଙ୍କର ଜ୍ଞାନ ଦ୍ୱାରା ଜ୍ଞାନବାନ ହେଉ। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, আমার কার্যক্রম নিয়মিত শুণুবার অশেষ ধন্যবাদ। আপনার এই কার্যক্রম শুণবা দ্বারা আত্মিক জীবনের উপকৃত হয়ে পে আমার বিশ্বাস। প্রভু যীশু বিষয় অধিক জাণবার আগ্রহ লে অথবা উপাদেয় পুস্তকর আবশ্যক লে আমসহ যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকনাটি আউথরে শুনন্তু পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখুন odia.ttb@radio882.com। তেবে আজি পাই বিদায় দিন্তু, নমস্কার।
জগতা